ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ଲାଗି 17,440 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ସମୃଦ୍ଧ କୃଷକ ଯୋଜନାରେ ଏମ୍ଏସ୍ପି ଏବଂ ଇନ୍ପୁଟ୍ ସହାୟତା ପାଇଁ 850 କୋଟି ଟଙ୍କାର ବ୍ୟବସ୍ଥା। ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଖର୍ଚ୍ଚ ହେବ 994 କୋଟି। ସୁଭଦ୍ରା ଯୋଜନା ପାଇଁ 295 କୋଟି ଟଙ୍କାର ବ୍ୟୟବରାଦ। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଅବଧିରେ ଦେଶରେ ଜିଡିପିରେ 8.2% ଅଭିବୃଦ୍ଧି। ଦେଶରେ ଦକ୍ଷତା ଓ ଆକାଂକ୍ଷାକୁ ପ୍ରୋହାହିତ କରୁଥିବା ଶିକ୍ଷା କୌଶଳର ସଂସ୍କୃତି ତିଆରି କରିବାର ଆବଶ୍ୟକତା ରହିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଗୋଆରେ ଆଜି ଉଦ୍ଯାପିତ ହେଉଛି 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ 2025-26 ଆର୍ଥିକ ବର୍ଷ ପାଇଁ 17,440 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଆର୍ଥିକ ବର୍ଷ ଲାଗି ରାଜ୍ୟର ସମଗ୍ର ଘରୋଇ ଉତ୍ପାଦ 6%ରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ଏଥିରେ ପ୍ରଶାସନିକ ବ୍ୟୟ 3,399 କୋଟି, ସରକାରୀ କାର୍ଯ୍ୟକ୍ରମ 13,716 କୋଟି ଏବଂ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ 171 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍ରେ ସରକାରୀ ଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ 205 କୋଟି, ରାସ୍ତା ଓ ସେତୁର ମରାମତି ପାଇଁ 250 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଧାନ କ୍ରୟ ପାଇଁ ଆବର୍ତ୍ତି ପାଣ୍ଠି 3,000 କୋଟି, ସମୃଦ୍ଧ କୃଷକ ଯୋଜନାରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍ପୁଟ୍ ସହାୟତା ପାଇଁ 850 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ 994 କୋଟି, ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ 13 କୋଟି ଟଙ୍କା ବ୍ୟୟ କରାଯିବ। ବଜେଟ୍ରେ ସୁଭଦ୍ରା ଯୋଜନା ପାଇଁ 295 କୋଟି, ମମତା ଯୋଜନା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ସର୍ତ୍ତମୂଳକ ନଗଦ ହସ୍ତାନ୍ତର ଲାଗି 142 କୋଟି, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ 405 କୋଟି ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ 426 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଜେଟ୍ରେ କ୍ରୀଡ଼ା, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ପିଏମ୍ ପୋଷଣ ଯୋଜନାରେ 392 କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ 320 କୋଟି, ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ 207 କୋଟି, କ୍ରୀଡ଼ାର ବିକାଶ ପାଇଁ 32 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ରାଜ୍ୟରେ ଚାରାରୋପଣ କ୍ଷତିପୂରଣ ପାଣ୍ଠି ପାଇଁ 242 କୋଟି, ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ 80 କୋଟି, ସବୁଜ ମହାନଦୀ ମିଶନ ପାଇଁ 29 କୋଟି ଟଙ୍କା ଖର୍ଚ୍ଚ ହେବ। ପଞ୍ଚାୟତି, ଗ୍ରାମୀଣ ଓ ସହରାଞ୍ଚଳ ବିକାଶ ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେତୁବନ୍ଧ ଯୋଜନା ପାଇଁ 120 କୋଟି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ 100 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଜେଟ୍ରେ ଭାରତ ନେଟ୍ ପ୍ରକଳ୍ପ ପାଇଁ 22 କୋଟି ଟଙ୍କା ପ୍ରଦାନ କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନକୁ ପ୍ରୋହାହନ ଦେବା ପାଇଁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧୀନରେ 100 କୋଟି ଏବଂ କଳାମଣ୍ଡଳ ପ୍ରତିଷ୍ଠାନ ପାଇଁ 90 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାରେ 54ଟି ବିଭିନ୍ନ ବୃହତ ଶିଳ୍ପ ସଂସ୍ଥା ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି। ସେଥିମଧ୍ୟରୁ 14ଟି ବୃହତ ଶିଳ୍ପ ସଂସ୍ଥା ସ୍ଥାପିତ ହୋଇ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସଂକ୍ରାନ୍ତରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ 122 ଜଣ ବିଭିନ୍ନ ବର୍ଗର କ୍ରୀଡ଼ାବିତ୍ ରାଜ୍ୟସ୍ତରୀୟ ପ୍ରମାଣପତ୍ର ପାଇବା ଅପେକ୍ଷାରେ ରହିଛନ୍ତି ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଗୃହରେ କ୍ରୀଡ଼ାବିତ୍ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ନେଇ ସଦସ୍ୟ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ ଜିଡିପିରେ 8.2% ଅଭିବୃଦ୍ଧି ହୋଇଛି। ଗତବର୍ଷ ଏହି ସମୟରେ ଜିଡିପି ହାର 5.6% ଥିବା ଜଣାଯାଇଛି। ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅବଧିରେ ଜିଡିପି 7.8% ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏହି ଅଭିବୃଦ୍ଧିକୁ ଉତ୍ସାହଜନକ ଭାବେ ଅଭିହିତ କରିବା ସହିତ ଉଲ୍ଲେଖ କରିଛନ୍ତି ଏହା ସରକାରଙ୍କ ଉନ୍ନୟନମୂଳକ ନୀତି ଓ ସଂସ୍କାରର ପ୍ରତିଫଳନ। ଏହି ଅଭିବୃଦ୍ଧି ଦେଶବାସୀଙ୍କର କଠିନ ପରିଶ୍ରମର ପ୍ରତୀକ ବୋଲି ଶ୍ରୀ ମୋଦି କହିଛନ୍ତି। ଆଗାମୀ ଦିନରେ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରତ୍ୟେକ ନାଗରିକଙ୍କର ଜୀବନଧାରଣର ମାନକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ନୂଆ ଦକ୍ଷତା ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରୋହାହିତ କରୁଥିବା ଶିକ୍ଷା ଓ କୌଶଳର ସଂସ୍କୃତି ତିଆରି କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଏବଂ ସିଙ୍ଗାପୁରର ବିଶ୍ୱ ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟା ନେଟୱାର୍କ ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ଶିକ୍ଷା ସମ୍ବାଦ ପ୍ରଯୁକ୍ତିବିଦ୍ୟା ସହିତ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ କହିଛନ୍ତି, ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ଦୃଶ୍ୟପଟରେ ଓଡ଼ିଆ ପିଲାମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ ଆରମ୍ଭ ହୋଇଛି। ବର୍ତ୍ତମାନ ଯୁଗରେ କୃତ୍ରିମ ବୁଦ୍ଧିମତା ଓ ଭର୍ଚୁଆଲ୍ ରିଆଲିଟି ଶିକ୍ଷା କାର୍ଯ୍ୟ ଓ ଯୋଗାଯୋଗକୁ ରୂପାନ୍ତରିତ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବପିଢ଼ିଙ୍କୁ ଫିନ୍ଟେକ୍ କ୍ଷେତ୍ରରେ ସମ୍ପୂର୍ଣ୍ଣ ସୁଯୋଗ ନେବା ପାଇଁ ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍ ଭାରତ ନେତ୍ରର ଶୁଭାରମ୍ଭ କରାଯାଇଛି। ଏଥିରେ ଆଗାମୀ 5 ବର୍ଷ ମଧ୍ୟରେ 7,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା ଓ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ତାଲିମ ଦିଆଯିବାର ଲକ୍ଷ୍ୟ ରହିଛି। ଗୋଆରେ ଆୟୋଜିତ 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2025ର ଆଜି ଉଦ୍ଯାପନୀ ଦିବସ। କାର୍ଯ୍ୟକ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 8 ଦିନ ଧରି ଚାଲିଥିବା ଚଳଚ୍ଚିତ୍ର ମହୋତ୍ସବରେ କଳା, ସଂସ୍କୃତି ଓ ସିନେମାରେ ନବସୃଜନକୁ ପ୍ରଦର୍ଶିତ କରାଯାଇଛି। କଳା ଏକାଡେମୀଠାରେ ଅନୁଷ୍ଠିତ ସାରଗର୍ଭକ ଆଲୋଚନାଚକ୍ରରେ ବିଶିଷ୍ଟ ଅଭିନେତା ଅମୀର ଖାନ୍ ଯୋଗଦେଇ କଳା, ଜନମତ, ଚଳଚ୍ଚିତ୍ର ନିର୍ମାଣ ଓ ସଫଳତା ପଛରେ ନିର୍ଦ୍ଦେଶକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଚଳିତଥର ନାରୀ ସଶକ୍ତିକରଣ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗରକୁ ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା। ଏହାସହ ଓଡ଼ିଶାର ବହୁ ବିଶିଷ୍ଟ କଳାକାର ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ରରେ କୃତ୍ରିମ ବୁଦ୍ଧିମତା ଓ ନବସୃଜନ ଉପଯୋଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଗୋଲ୍ଡେନ୍ ଓ ସିଲ୍ଭର ପିକକ୍ ଆୱାର୍ଡ ସହ ଅନ୍ୟ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ମହୋତ୍ସବରେ 81ଟି ଦେଶର 240ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା, ଯାହା ବିଶ୍ୱ ସିନେ ଜଗତର ସର୍ବୋତ୍ତମ ଚଳଚ୍ଚିତ୍ରର ନିଦର୍ଶନ। ସମାରୋହରେ କଳା, ସଂସ୍କୃତି ଏବଂ ସିନେମା ସମ୍ପର୍କିତ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଥିଲା। ଆଧୁନିକ ଅଡିଟ୍ ବ୍ୟବସ୍ଥା ସୁଶାସନର ଚାବିକାଠି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟୋଜିତ 5ମ ଅଡିଟ୍ ସପ୍ତାହ ପାଳନ ଉଦ୍ଯାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଆଧୁନିକ ଅଡିଟ୍ ବ୍ୟବସ୍ଥା ବିଶ୍ଳେଷଣାତ୍ମକ, ପ୍ରଯୁକ୍ତିବିଦ୍ୟା ଚାଳିତ ଏବଂ ଭବିଷ୍ୟତମୁଖୀ ହେବା ଆବଶ୍ୟକ। ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ବୌଦ୍ଧ ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ବୌଦ୍ଧ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁମରକେଳି ଗ୍ରାମରେ ତୈଳବୀଜ ଫସଲ ଚାଷକୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଜ୍ଞାନିକ ପଦ୍ଧତିରେ ତୈଳବୀଜ ଚାଷର ମୂଲ୍ୟ ନିର୍ଦ୍ଧାରଣ, ବଜାର ଉପଲବ୍ଧତା ଏବଂ ବିକ୍ରି ସଂକ୍ରାନ୍ତରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା କ୍ରୀଡ଼ା ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ 2025 ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଦୁଇଦିନିଆ ଉତ୍ସବରେ ବିକଶିତ ଭାରତ ଗଠନରେ ଯୁବଶକ୍ତିର ଭୂମିକା, ନେତୃତ୍ୱ ବିକାଶ, ସମାଜସେବା, ଡିଜିଟାଲ୍ ସକ୍ଷମତା ଆଦି ସଂକ୍ରାନ୍ତରେ ସଚେତନତା କରାଯାଉଛି। ରାୟଗଡ଼ା ଜିଲ୍ଲାସ୍ତରୀୟ ଦୁଇଦିନିଆ ଯୁବୋତ୍ସବ 2025 ଆଜିଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଷଣ୍ଢସା ଗ୍ରାମରୁ ସଂସଦସ୍ତରୀୟ ସଂକୁଳ ବିକାଶ ପରିଯୋଜନାର ଶୁଭାରମ୍ଭ ହୋଇଛି। ବାଣୁଆଗୁଡ଼ା ଓ ଚିତାବେଡ଼ା ଗ୍ରାମ ପଞ୍ଚାୟତର 24ଟି ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ 2025 ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନୃପରାଜ ସାହୁ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣର ଆଇନଗତ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର ଓ ସଚେତନତା ରଥର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଯୋଗଦେଇ ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ଲାଗି 17,440 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ସମୃଦ୍ଧ କୃଷକ ଯୋଜନାରେ ଏମ୍ଏସ୍ପି ଏବଂ ଇନ୍ପୁଟ୍ ସହାୟତା ପାଇଁ 850 କୋଟି ଟଙ୍କାର ବ୍ୟବସ୍ଥା। ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଖର୍ଚ୍ଚ ହେବ 994 କୋଟି। ସୁଭଦ୍ରା ଯୋଜନା ପାଇଁ 295 କୋଟି ଟଙ୍କାର ବ୍ୟୟବରାଦ। ଏବଂ ଗୋଆରେ ଆଜି ଉଦ୍ଯାପିତ ହେଉଛି 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।